श्री गुरुदाय श्री कृष्ण राम श्री जगन्नाथ प्रभु नारायण श्री राधा कृष्ण श्री लक्ष्मी चले श्री श्री सीताराम हनुमान प्रभात पत्र जीवन करी श्री लघु श्री श्याम लक्ष्मीकान स्वामी महाराज प्रभात पत्र जीवन करी ये स्तन प्रतिष्ठा आचार्य श्री श्रीमदय श्री भक्त राम संत गोपाल महाराज प्रभात पत्र जीवन करी समस्त साधु भागवत कृष्ण चंद्रमात्मण जीवन करी आज आम श्रीमद भागवत दशम स्कंद पैंतीस श्रद्धा श्लोक छ आरंभ करा कथा पूर्व आम पांच नंबर श्लोक पर्यटन कथा कही कि भाव में भगवान वंशीधन शुणिकी पशु मैने वृष मैने मृग मैने गाभी मैने कि भाव में मुग्ध हो जाती ଯେଉଁ ତୃଣକୁ ଧରିଛନ୍ତି ଦାନ୍ତରେ ସେଇଭଳି ଭାବରେ ଧରିକି ରଖିଛନ୍ତି ଆଉ ଖାଉନାହାନ୍ତି ଚୋବଉନାହାନ୍ତି ସେଟାକୁ ଏ କଥାରେ ଆମେ ଶୁଣିଥିଲେ ଯେମିତି ଗୋଟେ ଚିତ୍ରଭଳି ହେଇଯାଇଛନ୍ତି ନିଦ୍ରିତା ଲିଖିତ ଚିତ୍ର ନିବାସନ ସେଇଭଳିଆ ଭଳିଆ ବା ଯେମିତି ଚିତ୍ର ଲେଖାଯାଏ ବା ଅଙ୍କାଯାଏ ସେଇଭଳି ଭାବରେ ରହିଯାଇଛନ୍ତି ସେମାନେ ଏଇଭଳି ଭାବରେ ଆମକୁ ଶୁଣୁଥିଲେ ତେଣୁ ବର୍ତ୍ତମାନ ଶ୍ଲୋକ ଶୁଣିବା ଛଅ ନମ୍ବର ଶ୍ଲୋକରୁ ଛଅ ସାତ ଦୁଇଟି ଶ୍ଲୋକ ଯୁଗଳ ଗୀତ ଦୁଇ ଦୁଇଟି ଶ୍ଲୋକ ମିଶିକିରି ଗୋଟିଏ ଅର୍ଥ ପ୍ରକାଶ କରୁଛନ୍ତି ସେଥିପାଇଁ ଯୁଗଳ ଗୀତ ବୋଲି କୁହାଯାଉଛି ତେଣୁ ଏଠି କୁହାଯାଉଛି ବରିଣ ସ୍ତବକ ଧାତୁ ପଳାସେ ବଦ୍ଧ ମଲ୍ଲ ପରିବହର ବିଡ଼ମ୍ବ କରିଛି ଶବଳ ଆଦି ଆଡ଼ିଶ ଗୋପେ ଗାହାଶ୍ରମ ହୋଇଛି ଯତ୍ର ମୁକୁନ୍ଦ ତରି ଭଗ୍ନଗତ ସରିତୋ ହୋଇ ତପ୍ତ ଦାମ୍ବୁଜ ରଜୋ ଅନିଳ ନିତମ ସ୍ପୃହତି ବୟମ ବା ଭୂପୁଣ୍ୟ ପ୍ରେମ ବିପିତ ପୂଜା ସ୍ଥିମିତା ତେଣୁ ବର୍ହିଣ ସ୍ତବକ ଧାତୁ ପଳାସେ ଭଗବାନ ଯେତେବେଳେ ବୃନ୍ଦାବନ ପ୍ରବେଶ କରୁଛନ୍ତି ଗୋଚାରଣ କରିବା ପାଇଁ ସେହି ସମୟରେ ସେ ଯେଉଁ ଘରେ ଯେଉଁ ଘର ପ୍ରକାର ବିଭିନ୍ନ ପ୍ରକାର ଶୃଙ୍ଗାର ମା ଦଶରା କରିଥିବେ ସେସବୁ କାଢ଼ିଦେବେ ରତ୍ନ ଅଳଙ୍କାର ଇତ୍ୟାଦି ସବୁ ଲଗେଇଥିବେ ଏସବୁ କାଢ଼ିକରି ତାଙ୍କର ଅଲଗା ଶୃଙ୍ଗାର ସେଠି ହେବ ମହାଦେବ୍ୟ ଭାବରେ ବର୍ହିଣ କହିଲେ ସେ ଯେଉଁ ମୟୂର ପିଛ ରହିଛି ସ୍ତବକ ସେ ଯେଉଁ ପୁଷ୍ପ ଗୁଚ୍ଛ ସ୍ତବକ ଧାତୁ କଳା ସେଇ ବୈରିକ ଧାତୁରେ ତାଙ୍କ ସବୁ ଶରୀରରେ ସବୁ ଅଙ୍କା ଯାଇଥିବ କଳା ସେଇ ପଲ୍ଲବ ଦ୍ୱାରା ବିଭିନ୍ନ ପତ୍ରମାନଙ୍କ ଦ୍ୱାରା ବଦ୍ଧ ମଲ୍ଲ ପରିବହର ବିଡ଼ମ୍ବ ଏଭଳି ଭାବରେ କେତେବେଳେ ସେ ମଲ୍ଲ ରୂପରେ ସଜ୍ଜିତ ହେଉଥିବେ ମଲ୍ଲ କରୁଥିବେ ତାଙ୍କ ବାଳକମାନଙ୍କ ସହିତ ମଲ୍ଲ କ୍ରୀଡ଼ା କରୁଥିବେ ବଦ୍ଧ ମଲ୍ଲ ପରିବହର ବିଡ଼ମ୍ବ ତେଣୁ ବିଡ଼ମ୍ବ କହିଲେ ଅନୁକରଣ କରିକିରି କରିଛି ସବଳ ଆଳିଶ ଗୋପୀ ଗା ସମା ହୋଇଛି ଯତ୍ର ମୁକୁନ୍ଦ କେତେବେଳେ ମୁକୁନ୍ଦ ଭଗବାନ ମୁକୁନ୍ଦ ବୋଲି କାହିଁକି କୁହାଯାଇଛି ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି କାହିଁକି ତାଙ୍କୁ ମୁକୁନ୍ଦ ବୋଲି କୁହାଯାଇଛି ତେଣୁ ସମା ଗା ସମାବତି ଏଇଭଳି ଭାବରେ କରିଛି ସବଳ ଆଳି ସଗୋପେଇ ସେ ଯେଉଁ କେତେବେଳେ ବଳରାମଙ୍କ ସହିତ ବା ଅନେକ ଉପମାନଙ୍କ ସହିତ ଏଇଭଳି ଭାବରେ ମଲ୍ଲକ୍ରୀଡ଼ା କରି ଗା ସମାବତି କେତେବେଳେ ଯେତେବେଳେ ଫେରିବା ପାଇଁ ସମୟ ହେବ ବା ତାଙ୍କୁ ଗାଈମାନଙ୍କୁ ଦେଖିବା ପାଇଁ ଇଚ୍ଛା କରିବେ ଭଗବାନ ତାଙ୍କୁ ଡାକିବେ ଗା ସମାହ ଯତ୍ର ମୁକୁନ୍ଦ 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 ଅର୍ଥରେ ଆଚାର୍ଯ୍ୟ ଟିକାରେ କହୁଛନ୍ତି କୁନ୍ଦ ଫୁଲ ଭଳି ଭଗବାନଙ୍କର ଦନ୍ତରାଜି ରହିଛି ଧଳା ତେଣୁ ମୁକୁନ୍ଦ ମୁକୁନ୍ଦ ଶବ୍ଦର ଅନେକ ଅର୍ଥ ରହିଛି କିନ୍ତୁ ଏଠି ମୁକୁନ୍ଦର ଅର୍ଥ ସେହି ଅର୍ଥରେ ବ୍ୟବହାର କରାଯାଇଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି ତାରି ଯେତେବେଳେ ଭଗବାନ ନିଜ ମୁଖରେ ଡାକିବେ ନାହିଁ, ବଂଶୀ ମାଧ୍ୟମରେ। ଏସବୁ ବଂଶୀଧ୍ୱନିର ପ୍ରଭାବ ବିଷୟରେ ବର୍ଣ୍ଣନା କରାଯାଏ ଯୁଗଳ ଗୀତରେ। ବଂଶୀରେ ଯଦି ଏଇଭଳି ଭାବରେ ଆହ୍ୱାନ କରନ୍ତି ଗାଭୀମାନଙ୍କୁ, ବିଭିନ୍ନ ନାମ ସବୁ ରହିଛି ଗାଭୀମାନଙ୍କର। ତେଣୁ ତରି ଭଗ୍ନଗତ ସରିତୋ ବି ଗାଭୀମାନଙ୍କର ବିଭିନ୍ନ ପ୍ରକାର ନାମ ରହିଛି। ନଦୀ ଅନୁସାରେ ମଧ୍ୟ ନାମ ରହିଛି, ଯମୁନୀ, ଗଙ୍ଗେ ଇତ୍ୟାଦି। ତେଣୁ ଏହିସବୁ ଯେତେବେଳେ ଡାକୁଛନ୍ତି ଭଗବାନ ତାଙ୍କ ବଂଶୀ ସ୍ୱନରେ, ଗାହା ସମାହତି ଯେତେମୁଖ ତରି ଭଗ୍ନଗତ ସରିତୋ ବି। ତେଣୁ ସେ ଯେଉଁ ଯମୁନା ନଦୀ ଅଛି, ମାନସ ଗଙ୍ଗା ନଦୀ ଅଛି, ଅନ୍ୟାନ୍ୟ ସବୁ ଏସବୁ ରହିଛନ୍ତି, ସେମାନେ ସବୁ ବହୁତ ସ୍ରୋତ ସବୁ ରହିଛନ୍ତି ଥିଲେ ସେ ସମୟରେ। ତେଣୁ ସେସବୁ କ'ଣ ହେଉଛନ୍ତି ନା ଭଗ୍ନଗତ, ତାଙ୍କର ଗତି ଭଗ୍ନ ହୋଇଗଲା, ସେମାନେ ଆଉ ଯାଇପାରିଲେ ନାହିଁ। ଯେଉଁ ଜଳର ଧର୍ମ ଏଇଟା ତ୍ୟାଗ ହୋଇ କରିଦେଲେ, ସର୍ବଧର୍ମାନ ପରିତ୍ୟଜ୍ୟ ବଂଶୀଧ୍ୱନିରେ ଏଭଳି ମାଧୁରୀ ରହିଛି। ଯେଉଁ ଜଳର ଧର୍ମ ହେଉଛି ତଳକୁ ଯିବ ବହିବ, କିନ୍ତୁ ବନ୍ଦ ହୋଇଗଲେ ଭଗ୍ନଗତ ସରିତ ବହି ସରିତ ବା ନଦୀମାନେ ତତ୍ ପଦାମ୍ବୁଜ ରଜୋ ଅନିଳନିତ। ଭଗବାନଙ୍କର ପାଦ ପଦ୍ମର ରଜକୁ ପ୍ରାପ୍ତ ହେବା ପାଇଁ ବା ଅନିଳନିତ ବା ପବନ ଦ୍ୱାରା ଭଗବାନଙ୍କ ପାଦ ପଦ୍ମର ରଜ ବହିକିରି ଆସିକି ତାଙ୍କ ଉପରେ ପଡ଼ୁଛି ନଦୀ ଉପରେ, ଏଇଭଳି ଭାବରେ ଭଗବାନ ପାଦପଦ୍ମକୁ ରଜକୁ ପ୍ରାପ୍ତ ହେଉଛନ୍ତି। ତେଣୁ ସୃହତି ବୟମ ବିବାହ ବହୁ ପୁଣ୍ୟା, ତେଣୁ ସେମାନେ ସବୁ ସୃହ କରୁଛନ୍ତି ସେ ଭଗବାନ ପାଦପଦ୍ମ ରେଣୁକୁ ପ୍ରାପ୍ତ ହେବା ପାଇଁ, ଆଉ ତାଙ୍କର ଗତି ବନ୍ଦ ହୋଇଯାଉଛି। ତେଣୁ ଇବ ବହୁ ପୁଣ୍ୟା ବା ଅବହୁ ପୁଣ୍ୟା ଅଳ୍ପ ପୁଣ୍ୟ, ଆମମାନେ ସେ ତୁଳନାରେ ଆମର କିଛି ପୁଣ୍ୟ ନାହିଁ, ସେମାନେ କେତେ ପୁଣ୍ୟ। ଭଗବାନଙ୍କର ବଂଶୀମାଧୁରି ଶ୍ରବଣକୁ ଶ୍ରବଣ କରୁଛନ୍ତି। ପ୍ରେମ ବ୍ୟକୃତ ପୂଜା ସ୍ଥିମିତ ଆପ, ତେଣୁ ଆପ ଜଳ କ'ଣ ହେଉଛି, ଜଳ ଯେତେବେଳେ ଗତି ରୁଦ୍ଧ ହୋଇଯିବ ସେ ଉପରକୁ ଉଠିବ, ଉପରୁ ପାଣିଟା ବହୁଛି ନା, ତେଣୁ ଯଦି ପାଣିଟା ନ ବହିଲା ଯେମିତି ଡ୍ୟାମ୍ ରହିଗଲା ପାଣିଟା ବଢ଼ିଯିବ, ସେଇଭଳି ଭାବରେ ଡ୍ୟାମ୍ ହୋଇଗଲା ଭଗବାନଙ୍କର ବେଣୁସନ ମାଧ୍ୟମରେ ଡ୍ୟାମ୍ ହୋଇଗଲା, ଆଉ ସେ ବହିବା ବନ୍ଦ ହୋଇଗଲା ସେଇଠି ରହିଗଲେ। ତେଣୁ ଯାହା ସବୁ ପାଣି ଆସିଲା ବଡ଼ି ବଡ଼ିକା ଚାଲିଲା, ବଡ଼ି ବଡ଼ିକା ପ୍ରେମ ବିକୃତ ପୂଜା ସେ ଜଳ ମାଧ୍ୟମରେ ତାଙ୍କର ଭୁଜା ସିଏ ନଦୀର ଭୁଜ ହେଉଛି ସେ ଜଳ, ଏଇ ପ୍ରେମ ଦ୍ୱାରା ପ୍ରେମ ବିକୃତ ପ୍ରେମ ଦ୍ୱାରା ସେ କ'ଣ କରୁଛନ୍ତି ନା ଭଗବାନଙ୍କର ସେଇ ପାଦରେଣୁକୁ ଆଲିଙ୍ଗନ କରୁଛନ୍ତି। ବା ଭଗବାନ ଯଦି କୌଣସି ସମୟରେ ଗୋଟେ ବୃକ୍ଷ ଉପରେ ବସିଥିବେ, ସେ ବୃକ୍ଷ ଗୋଡ଼ ତଳକୁ ଲଗେଇକି ବସିଥିବେ, ଆଉ ସେ ତଳ ଯେଉଁ ଜଳ ରହିଥିବ ଜଳ ସବୁ ବଡ଼ି ବଡ଼ିକା ଯାଇ ଭଗବାନ ପାଦପଦ୍ମକୁ ସ୍ପର୍ଶ କରିବ, ଏଇଭଳି ଭାବରେ ଅନେକ ଲୀଳା ସବୁ ରହିଛି। ତେଣୁ ଏ ଲୀଳାଟି ସେହିଭଳି ଭାବରେ ଅଭିମାନେ କହୁଛନ୍ତି ଛଅ ଏବଂ ସାତରେ। ତେଣୁ ଏଠାରେ କୁହାଯାଉ ସିଦ୍ଧ ସ୍ୱାମୀ କହୁଛନ୍ତି, କିଞ୍ଚ ଅଚେତନାସୁ ସରିତ୍ସୁ ତତ୍ ଅତୀବ ଚିତ୍ରମିତ୍ୟା ହଉ। ଏସବୁ ଅଦ୍ଭୁତ ଲୀଳା ସବୁ ଭଗବାନଙ୍କର ବଂଶୀଧ୍ୱନିରେ ତାର ଯେଉଁ ତାର ଫଳ ବା ପ୍ରଭାବ ଅଦ୍ଭୁତ ପ୍ରଭାବ, ଏଇଟା କିଛି ବୁଝିପାରିବେ ନାହିଁ। ତେଣୁ ଗୋପୀମାନେ ସେ ଭାବରେ କହୁଛନ୍ତି, ବିଶ୍ୱନାଥ ଠାକୁର କହୁଛନ୍ତି, ବୃଷ ମୃଗାଧୀନା ଚେତନାନାଂ କା ବାର୍ତ୍ତା ବାର୍ତ୍ତା ଅଚେତନାନାମପି ବେଣୁଶ୍ରବଣ ହେତୁକଂ ସ୍ତମ୍ଭ ଶୁଣୁତେହେତି ଅନ୍ୟା ଆହୁ। ବିଭିନ୍ନ ଗୋପୀମାନେ ସବୁ ଗାନ କରୁଛନ୍ତି ଏ ଯୁଗଳ ଗୀତ। ତେଣୁ ଆ ପୂର୍ବରୁ ଯେଉଁ କୁହାଗଲା ବୃଷମାନେ ମୃଗମାନେ ଏମାନେ ସବୁ ସ୍ତବ୍ଧ ହୋଇଯାଉଛନ୍ତି, ତାଙ୍କର ଖାଦ୍ୟ ଗ୍ରହଣ କରିପାରୁନାହାନ୍ତି, ଚୁଣାକୁ ପାଟିରେ ରଖିକରି ଚୁପ୍ ହେଇ ରହିଯାଇଛନ୍ତି, ଏ ଯେଉଁ କଥା କୁହାଗଲା। ଆଉ କେତେଜଣ ଗୋପୀମାନେ କହୁଛନ୍ତି ଯେ ସେ କଥା କ'ଣ କହିବା, ସେମାନେ ତ ଚେତନ ବସ୍ତୁ, ଅଚେତନ ବସ୍ତୁଙ୍କର କଥା ଶୁଣ, ଏଇଭଳି ଭାବରେ ଏ ଶ୍ଳୋକଟି କହୁଛନ୍ତି ଏ ଦୁଇଟି ଶ୍ଳୋକ ଯୁଗଳ ଗୀତ। ତେଣୁ ଏଠି କହୁଛନ୍ତି ବିଶ୍ୱନାଥ ଚକ୍ର କହୁଛନ୍ତି ତାଙ୍କର ବେଣୁରେ କେମିତି ସେ ଡାକୁଛନ୍ତି, ହି ହି କାଳିନ୍ଦୀ ହି ଗଙ୍ଗେ ସରସ୍ୱତୀ ଇତି ତାସାଂ ନାମ ହି ଯତ୍ର
ଯଦା ଆହୋଇତି ସେମାନଙ୍କୁ ବିଭିନ୍ନ କାବ୍ୟମାନଙ୍କର ବିଭିନ୍ନ ନାମ ସବୁ ରହିଛି। ତେଣୁ ବିଶେଷ ଭାବରେ ଯେତେବେଳେ ନଦୀମାନଙ୍କର ନାମରେ ଯେଉଁ କିଏ କାଳିନ୍ଦୀ କିଏ ଗଙ୍ଗା କିଏ ସରସ୍ୱତୀ ଏଇଭଳି ଭାବରେ ରହିଛି ତାଙ୍କ ନାମ ବେଣୁ ମହାଧୁରୀ ଯେତେବେଳେ ଡାକୁଛନ୍ତି ବା ନିଜେ ମଧ୍ୟ ଡାକୁ ଥାଇପାରନ୍ତି ତାଙ୍କ ମୁଖ ପଦ୍ମରେ ତେଣୁ ତରି ସରିତ ଯମୁନା ମାନସ ଗଙ୍ଗା ସରସ୍ୱତ୍ୟାଧ୍ୟା ସରିତ ଅନ୍ୟାସ ପ୍ରଜାସ୍ଥା ଅଚେତନା ଅପି ଚେତନା ପ୍ରାପ୍ୟ। ତେଣୁ ସେହି ସମୟରେ ଏ ନଦୀମାନେ ଭାବନ୍ତି ଆମକୁ ଭଗବାନ ଡାକୁଛନ୍ତି ଏଇଭଳି ଭାବେ ତାଙ୍କର ଗତି ବନ୍ଦ ହୋଇଯାଉଛି। ତେଣୁ ଆମେ ତାଙ୍କ ତୁଳନାରେ ସେମାନେ ବହୁତ ପୁଣ୍ୟବାନ, ଆମେ ତାଙ୍କ ତୁଳନାରେ ଅତି ଅଳ୍ପ ପୁଣ୍ୟା। ସେ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁ କେହି ଏବଂ ବୟମପି ପତିବ୍ରତାଦି ବି ଏଠି ଶ୍ଳୋକରେ ମଧ୍ୟ ଭାବ ଏଠି ମଧ୍ୟ କୁହାଯାଇଛି ସେମାନେ ମଧ୍ୟ ସବୁ ତ୍ୟାଗ କରିଦେଉଛନ୍ତି ତାଙ୍କର ଧର୍ମକୁ ମଧ୍ୟ ତ୍ୟାଗ ପତିବ୍ରତା ଧର୍ମ ସବୁ ତ୍ୟାଗ ଯେମିତି ଜଳ ତା ଧର୍ମକୁ ତ୍ୟାଗ କରୁଛି ସେହିଭଳି ଭାବରେ ଗୋପୀମାନେ ଏଠାରେ ଉଲ୍ଲେଖ କରୁଛନ୍ତି ଯେ କୃଷ୍ଣଙ୍କ ବଂଶୀଧ୍ୱନି ନଦୀପରି ଅଚେତନ ବସ୍ତୁକୁ ଚେତନଶୀଳ କରି ଆନନ୍ଦରେ ଅଭିଭୂତ କରେ। ଠିକ୍ ଯେପରି ଗୋପୀମାନେ ସବୁ ସମୟରେ କୃଷ୍ଣଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି ନାହିଁ ସେହିପରି ନଦୀମାନେ ମଧ୍ୟ ଭଗବାନଙ୍କ ପାଦଦେହ ପର୍ଯ୍ୟନ୍ତ ପହଞ୍ଚିପାରନ୍ତି ନାହିଁ। ଯଦିଓ ସେମାନେ ଭଗବାନଙ୍କୁ ଆକାଂକ୍ଷା କରନ୍ତି କିନ୍ତୁ ମହାବିଷ୍ଟ ଅବସ୍ଥା ଦ୍ୱାରା ସେମାନଙ୍କ ଗତି ରୋଧ ହୋଇଥାଏ ଆଉ ଭଗବତ ପ୍ରେମରେ ସେମାନଙ୍କ ବାହୁ ରୂପ ତରଙ୍ଗ ଗୁଡ଼ିକ କମ୍ପିତ ହୋଇଥାଏ। ସନାତନ ଗୋସ୍ୱାମୀ କହୁଛନ୍ତି ମୁଖେ କୁନ୍ଦାନିଏ ବା କୁନ୍ଦ ତୁଲିଆ ବା ଦନ୍ତା ଦଶୀ ଏଇଠି ମୁକୁନ୍ଦ ହେଇଛି ମୁଖରେ କୁନ୍ଦ ଭଳି ବା କୁନ୍ଦ ତୁଲ୍ୟ ଦନ୍ତ ଯାହାଙ୍କର ସେ ହେଉଛନ୍ତି ମୁକୁନ୍ଦ। ବେଣୁନା ସମାହ୍ୱାନେ ଦନ୍ତ ରୁଚି ବିକାଶ ହେନ ପରମ ସୌନ୍ଦର୍ଯ୍ୟ ଧ୍ୱନିତମ। ତେଣୁ ଯେତେବେଳେ ଭଗବାନ ବେଣୁ ବାଦନ କରୁଛନ୍ତି ତାଙ୍କର ଏଇ ଦନ୍ତରାଜି ବିକାଶ ହେଉଛନ୍ତି ବା ଦନ୍ତରାଜି ଦେଖାଯାଉଛନ୍ତି ବେଣୁ ବାଦନ କଲାବେଳେ ଫୁକୁଛନ୍ତି ନା ତେଣୁ ମୁଖ ଟିକେ ଖୋଲିଯାଉଛି ଦନ୍ତରାଜି ଟିକେ ଦୃଶ୍ୟ ହେଉଛନ୍ତି। ତେଣୁ ଏ ପରମ ସୌନ୍ଦର୍ଯ୍ୟ ଧ୍ୱନିତମ ଭଗବାନଙ୍କ ଏଇଭଳି ଭାବେ ପରମ ସୌନ୍ଦର୍ଯ୍ୟ ଏ ମୁଖ ପଦ୍ମ ଯେଉଁ ରହିଛି ତା ଦେହରେ ଏ ଯେଉଁ କୁନ୍ଦ ଫୁଲ ଭଳି ଦନ୍ତରାଜି ରହିଛି ତାଙ୍କ ମୁଖ ସୌନ୍ଦର୍ଯ୍ୟକୁ ଆହୁରି ବଢ଼େଇ ଦେଉଛି। ଏବଂ ପ୍ରେମ ସୁହାୟାପି ଅଚେତନ ଜଳପ୍ରଭାବମୟୀଷୁ ନଦୀଷୁ ତାଦୃଶ ଭାବଧୟା ପୂର୍ବତ୍ୱ ବିଶେଷତ୍ୱ ଦ୍ରଷ୍ଟବ୍ୟ। ତେଣୁ ଏମାନେ ଅଚେତନ ବସ୍ତୁ ଜଳ କିନ୍ତୁ ତଥାପି ଭଗବାନ କହିଲେ ନା ଭୂମି ଆପଣ ବାୟୁ ମନ ବୁଦ୍ଧିରେ ଅହଙ୍କାର ଇତ୍ୟାଦି ବିନା ପ୍ରକୃତିର ଅସ୍ତଥା ଏ ହେଉଛି ଅପରାଧ ଶକ୍ତି ଭଗବାନଙ୍କର ଏମାନଙ୍କର ଚେତନା ନାହିଁ ଅଚେତନ ପଞ୍ଚ ମହାଭୂତ କିନ୍ତୁ ଏମାନେ ପରାଶକ୍ତି ଯେଉଁମାନେ ଭୂମି ଏ ଯେଉଁ ଜୀବମାନେ ଅଛନ୍ତି ପୁରୁଷମାନଙ୍କୁ ଏମାନେ ସବୁ ମୃଗ ଭାବ ଗାଭି ଇତ୍ୟାଦି ଏମାନେ ସବୁ ଚେତନଶୀଳ ତାଙ୍କ ଠାରୁ କିନ୍ତୁ ଏମାନେ ଅଚେତନ ହୋଇକରି ମଧ୍ୟ ସେମାନେ ତାଙ୍କର ଭାବ ଉଦୟ ହେଉଛି ତେଣୁ ଏମାନେ ଆହୁରି ଅଧିକ ଉନ୍ନତ ସ୍ତରର ଏଇ ଭାବରେ ଗୋଟେ କୁହାଯାଇଛି। ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଦ 22 ଅଧ୍ୟାୟ 33 ଶ୍ଳୋକରେ ଗୋଟେ ଅଛନ୍ତି ଭଗବାନ ନିଜେ କହୁଛନ୍ତି ବୃନ୍ଦାବନର ବୃକ୍ଷରାଜମାନଙ୍କୁ ତାଙ୍କୁ ପ୍ରଶଂସା କରିଛନ୍ତି ଆଉ ଏ ସଂ ବରଂ ଜନ୍ମ ଇଏ ଯେଉଁ ବୃକ୍ଷମାନଙ୍କର ଜନ୍ମ ରହିଛି କେତେ ସେମାନେ ପୁଣ୍ୟମାନ ଜୀବ କାରଣ ସେ ବହୁତ ପ୍ରକାର ଅନ୍ୟମାନଙ୍କର ଉପକାର କରୁଛନ୍ତି। ଗଛ ଗୋଟେ ଏଭଳି ଜୀବ ତା'ର ସବୁକିଛି ଉପକାର ଲାଗୁଛି ଅନ୍ୟମାନଙ୍କର ଉପକାର ନିଜର କିଛି ସେ ଆବଶ୍ୟକ କରୁନାହିଁ ଚେରଠୁ ଆରମ୍ଭ କରି ତା'ର ବର୍କଳ ତା'ର କାଣ୍ଡ ତା'ର ପତ୍ର ତା'ର ଫଳ ଫୁଲ ଇତ୍ୟାଦି ସବୁକିଛି ଅନ୍ୟମାନଙ୍କ ପାଇଁ ସେ ଅନ୍ୟମାନଙ୍କ ଉପକାର ଲାଗୁଛି ନିଜେ କୌଣସି ନିଜର ବ୍ୟବହାର କରୁନାହାନ୍ତି ଫଳପତ୍ର ଇତ୍ୟାଦି ସବୁକିଛି। ତେଣୁ ଏଇ ଭାବରେ ଏସବୁଟି କୁହାଯାଇଥିଲା ସମସ୍ତଙ୍କ 22 ଅଧ୍ୟାୟ 33 ଶ୍ଳୋକରେ। ତେଣୁ ବର୍ତ୍ତମାନ ଆମର କଥାକୁ ବିଶ୍ରାମ ଦେବା ବର୍ତ୍ତମାନ ଭଗବାନଙ୍କର ଶୟନ ହେବ ତେଣୁ ଆମେ ଶୟନ ଗୀତ କରିବା ଗୋଟେ ଗୀତ ବାହାର କରିକିରି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଭଗବାନ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଦାୟୀ ବର୍ତ୍ତମାନ।